ହଁ, ମୁଁ ହଉଛି କାନ୍ତିକା ନାୟକ ରସୁଲଗଡ଼ ସବର ସାହି 1 ନମ୍ବର 19। ଯେହେତୁ ମୋର ପାଇଖାନା ନାହିଁ, ମୋର ଝିଅ ବଡ ହେଲାଣି, ପଦାକୁ ଯାଉଛି, କିନ୍ତୁ ମତେ ବହୁତ ଅସୁବିଧା ଲାଗୁଛି। ଆମେ ବି ଯାଉଛୁ, କିନ୍ତୁ ଗଭର୍ଣ୍ଣମେଣ୍ଟ ଗାଇଡଲାଇନ ଅନୁସାରେ କିନ୍ତୁ ଆଗରେ 8,000 ଟଙ୍କା ଦଉଛି, କିନ୍ତୁ ଆମେ ତ ମୂଳରୁ ଖଟିଖାଇବା ଲୋକ, କିନ୍ତୁ ଆମେ ଖାଇପାରୁନୁ। କିନ୍ତୁ ଗଭର୍ଣ୍ଣମେଣ୍ଟ ଯଦି କଣ ତ ଆମର ଆଗେ କରିଦେଲେ, ଆମେ ତାପରେ ଆମେ ଟଙ୍କାଟା ଆମ ଆକାଉଣ୍ଟକୁ ଆସିଲେ ଆମେ ସୁଝିପାରିବୁ କି କଣ କରିବୁ, କିନ୍ତୁ ଆମକୁ ପ୍ରଥମେ ଟଙ୍କାଟା ଦେଲେ ଆମ ପାଇଁ ସୁବିଧା ହୁଅନ୍ତା, କିନ୍ତୁ ସେତିକି ମତେ ତ ଆମେ ତ କରିପାରୁନୁ। କିନ୍ତୁ ଗଭର୍ଣ୍ଣମେଣ୍ଟ 8,000 ଦଉଛି ଠିକ, କିନ୍ତୁ ଆଗେ ଯଦି ଆମକୁ ଦେଲେ ଆମେ ତାକୁ କରିପାରନ୍ତୁ, ତା ପାଇଁ ଆମେ ଉପକୃତ ହୁଅନ୍ତୁ। ଧନ୍ୟବାଦ।